ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଯୁକ୍ତି ମେଳା ମାଧ୍ୟମରେ ଆସନ୍ତାକାଲି 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଜ୍ଞାନକୌଶଳ ସହାୟତାରେ ଅପରେସନ୍ ସିନ୍ଦୁରକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ଭାରତ, କହିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଏକ ସ୍ୱଚ୍ଛ ପରିବେଶ ଅନୁକୂଳ ଗମନାଗମନ ପ୍ରକ୍ରିୟାକୁ ସଶକ୍ତ କରିବା ଲାଗି ଆଜି ଦେଶରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ ଟ୍ରକ୍ ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ଆତ୍ମସମର୍ପଣ କଲେ 22 ମାଓବାଦୀ। ଏବଂ ଲଣ୍ଡନ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ ବିପକ୍ଷରେ 387 ରନ୍ରେ ଅଲ୍ ଆଉଟ୍ ହେଲା ଇଂଲଣ୍ଡ। ଦେଶର 47 ସ୍ଥାନରେ ଆସନ୍ତାକାଲି 16 ରୋଜଗାର ମେଳା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଦେଶର 47 ସ୍ଥାନରେ 16 ରୋଜଗାର ମେଳା ଆସନ୍ତାକାଲି ଅନୁଷ୍ଠିତ ହେଉଛି। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଶ୍ରମ ଏବଂ ନିଯୁକ୍ତି ତଥା ଡାକ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଓ ମନ୍ତ୍ରଣାଳୟରେ ଏହି ନବନିଯୁକ୍ତମାନେ ନିଯୁକ୍ତି ପାଇବେ। ଏପର୍ଯ୍ୟନ୍ତ ଦେଶରେ ରୋଜଗାର ମେଳା ମାଧ୍ୟମରେ 10,00,000 ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ନିଜର ପ୍ରତିବଦ୍ଧତା ସ୍ୱରୂପ 2022 ଅକ୍ଟୋବର 22 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ରୋଜଗାର ମେଳା ଯୁବପିଢ଼ିକୁ ସଶକ୍ତ କରିବା ସହିତ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭାଗିଦାରୀ ନିମନ୍ତେ ସାର୍ଥକ ଅବସର ପ୍ରଦାନ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ନୂତନ ଭାବେ ନିଯୁକ୍ତ ହେବାକୁ ଥିବା ଏହି ଯୁବବର୍ଗଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସରିତା ସାହୁ।
ସ୍ୱଦେଶୀ ଜ୍ଞାନକୌଶଳ ସହାୟତାରେ ଭାରତ ଅପରେସନ୍ ସିନ୍ଦୁରକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ଆଜି ଆଇଆଇଟି ମାଡ୍ରାସ୍ର 62ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜର ଅଭିଭାଷଣ ରଖି ସେ ଏହା କହିଛନ୍ତି। ସେ କହିଛନ୍ତି, ଆମର ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଯୋଗୁଁ ଭାରତ ମାତ୍ର 28 ମିନିଟ୍ରେ ପାକିସ୍ତାନର 9 ସୀମାପାର ଆତଙ୍କୀ ଶିବିରଗୁଡ଼ିକୁ ନଷ୍ଟ କରିବାରେ ସଫଳ ହୋଇଛି। ବିଶେଷକରି ଭାରତୀୟ ସେନାର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ସମନ୍ୱିତ ବାୟୁ କମାଣ୍ଡ ବ୍ୟବସ୍ଥା ଏବଂ ଯୁଦ୍ଧକ୍ଷେତ୍ରରେ ଥିବା ରାଡାରଗୁଡ଼ିକର କାର୍ଯ୍ୟକାରିତା ସନ୍ତୋଷଜନକ ହୋଇପାରିଛି। 1,000 ବର୍ଷ ଅବଧି ମଧ୍ୟରେ ଏଭଳି ସ୍ୱର୍ଣ୍ଣିମ ଅଧ୍ୟାୟ ସମ୍ପର୍କରେ ଦେଶର ଯୁବବର୍ଗ ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇଛନ୍ତି। କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା, ବିରଳ ଖଣିଜ ଦ୍ରବ୍ୟ ଭଳି ଦେଶର ସମ୍ବଳକୁ ବ୍ୟବହାର କରି ନୂତନ ଜ୍ଞାନକୌଶଳ ଉଦ୍ଭାବନ କରିବା ଉପରେ ଶ୍ରୀ ଡୋଭାଲ ଦେଶର ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ସେ କହିଛନ୍ତି। ଆଗାମୀ 22 ମଧ୍ୟରେ ଶିକ୍ଷା, ଦକ୍ଷତା, ବୈଷୟିକ ଜ୍ଞାନକୌଶଳରେ ସୁସଜ୍ଜିତ ଭାରତର ବୃହତ୍ ଯୁବବର୍ଗ ଦେଶର ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିବେ ବୋଲି ଶ୍ରୀ ଡୋଭାଲ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଭାରତର ଏକ ଅନନ୍ୟ ଭୂ ରାଜନୈତିକ ପରିସ୍ଥିତି ରହିଛି। ଏହାର ସଦ୍ଉପଯୋଗ କରାଯାଇ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ କେବଳ ସଂଯୋଗୀକରଣ କରାଯାଇପାରିବ ନାହିଁ, ବରଂ ସଭ୍ୟତାକୁ ସଂରକ୍ଷଣ କରାଯିବା ସହିତ ଆଧ୍ୟାତ୍ମିକ ସଶକ୍ତିକରଣ ଦିଗ ମଧ୍ୟ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଡୋଭାଲ ମତବ୍ୟକ୍ତ କରିଛନ୍ତି। ଦେଶରେ ବିରଳ ମୃତ୍ତିକା ଚୁମ୍ବକ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି 1,345 କୋଟି ଟଙ୍କାର ରିହାତି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଭାରିଶିଳ୍ପ ସଚିବ କାମରାନ ରିଜ୍ବି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ପର୍କରେ ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଜାରି ରହିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିରଳ ମୃତ୍ତିକା ଅକ୍ସାଇଡ୍କୁ ଚୁମ୍ବକରେ ପରିଣତ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବିଶେଷକରି ବିଦ୍ୟୁତ୍ ଚାଳିତ ଯାନ ପ୍ରସ୍ତୁତି ଦିଗରେ ଆବଶ୍ୟକ ପଡ଼ୁଥିବା ଏହି ବିରଳ ମୃତ୍ତିକା ଚୁମ୍ବକକୁ ଚୀନ୍ ପକ୍ଷରୁ ରପ୍ତାନୀ କରାଯିବା ଦିଗରେ କଟକଣା ଜାରି କରାଯିବା ପରେ ସରକାର ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଯେଉଁ କମ୍ପାନୀ ଏହି ଯୋଜନା କାର୍ଯ୍ୟକାରୀ କରି ଚୁମ୍ବକ ପ୍ରସ୍ତୁତ କରିବେ ସେମାନଙ୍କ ନିବେଶ ଉପରେ ସରକାର ରିହାତି ପ୍ରଦାନ କରିବେ ବୋଲି କେନ୍ଦ୍ର ସଚିବ କହିଛନ୍ତି। ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନରେ ଆଜି ଇ ଟ୍ରକ୍ ପ୍ରୋତ୍ସାହନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଦେଶରେ ଏକ ସ୍ୱଚ୍ଛ ପରିବେଶ ତଥା ସ୍ଥାୟୀ ଗମନାଗମନ ଦିଗରେ ସହାୟକ ହେବା ଲାଗି ସରକାରଙ୍କ ପକ୍ଷରୁ ପ୍ରଥମ ଥର ଲାଗି ଏହି ଇଲେକ୍ଟ୍ରିକ୍ ଟ୍ରକ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରାୟ 5-6 ହଜାର ଇ ଟ୍ରକ୍ ଏହି ଯୋଜନା ଅଧୀନରେ ବର୍ତ୍ତମାନ ପାଇଁ ଚଳାଚଳ ଆରମ୍ଭ କରିବ। ଏହାଦ୍ୱାରା ଗମନାଗମନ ଖର୍ଚ୍ଚ କମ୍ ହେବା ସହିତ କାର୍ବନ୍ ଫୁଟ୍ପ୍ରିଣ୍ଟ ମଧ୍ୟ ହ୍ରାସ କରିପାରିବ। ଏହି ଇ ଟ୍ରକ୍ଗୁଡ଼ିକ ଲାଗି ନିର୍ମାତାଙ୍କ ପକ୍ଷରୁ ଯେଉଁ ବ୍ୟାଟେରୀ ପ୍ରସ୍ତୁତ କରାଯାଇଛି ତା'ର ୱାରେଣ୍ଟି ସମୟସୀମା 5 ବର୍ଷ କିମ୍ବା 5 ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଛି। ଏହି ଯୋଜନାର ଶୁଭାରମ୍ଭ କରି କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି, ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା 1,100 ଇ ଟ୍ରକ୍ ଲାଗି ପ୍ରାୟ 1,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସିମେଣ୍ଟ, ଇସ୍କାତ, ବନ୍ଦର ଏବଂ ଅନ୍ୟାନ୍ୟ ପରିବହନ କ୍ଷେତ୍ର ଲାଗି ଏହି ଇ ଟ୍ରକ୍ଗୁଡ଼ିକ ସହାୟକ ହେବେ ବୋଲି ଶ୍ରୀ କୁମାରସ୍ୱାମୀ ଆଶା ବ୍ୟକ୍ତ କରିଛନ୍ତି। ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ବିଭିନ୍ନ ଯାନରୁ ପରିବେଶ ପ୍ରତିକୂଳ ଗ୍ୟାସ୍ ନିର୍ଗମନ ହ୍ରାସ ଦିଗରେ ଭାରତର ପ୍ରତିବଦ୍ଧତା ସ୍ୱରୂପ ଏହି ରଣନୈତିକ ପଦକ୍ଷେପ ନିଆଯାଇଛି। ପଞ୍ଚଦଶ ପୂର୍ବ ଏସୀୟ ବୈଦେଶିକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜି ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗର ଅଗ୍ରଗତି ସମେତ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏତଦ୍ବ୍ୟତୀତ ସଦସ୍ୟ ରାଷ୍ଟ୍ରର ମନ୍ତ୍ରୀମାନେ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବର୍ତ୍ତମାନର ଅଧ୍ୟକ୍ଷ ମାଲେସିଆର ନିମନ୍ତ୍ରଣ କ୍ରମେ ଭାରତର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାଛଡ଼ା ସେ 32ତମ ଏସୀୟ ଆଞ୍ଚଳିକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। 2005 ମସିହାରେ 18ଟି ରାଷ୍ଟ୍ରକୁ ନେଇ ଗଠିତ ପୂର୍ବ ଏସୀୟ ସମିଟ୍ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭୂ ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜି ବିଶ୍ୱ ଜନସଂଖ୍ୟା ଦିବସ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ବିଶ୍ୱରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ପର୍କିତ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମାତୃ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ହିତ ପାଇଁ ଗର୍ଭଧାରଣର ସୁସ୍ଥ ସମୟ ଓ ବ୍ୟବଧାନ। 1990 ମସିହା ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ଲାଗି ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ଥର ଲାଗି ଏହା 90ରୁ ଅଧିକ ଦେଶରେ ପାଳିତ ହୋଇଥିଲା। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ 22 ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜିଲ୍ଲା ପୁଲିସ୍ ଅଧୀକ୍ଷକ ରବିନ୍ସନ୍ ଗୁରିଆ କହିଛନ୍ତି, ଏହି ମାଓବାଦୀଙ୍କ ଲାଗି ମୋଟ 37,50,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ଲାଗି ରାଜ୍ୟ ସରକାରଙ୍କ ନୂତନ ପୁନଃଥଇଥାନ ନୀତି ଅନୁଯାୟୀ 50,000 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଗୁରିଆ ସୂଚନା ଦେଇଛନ୍ତି। ଶ୍ରାବଣ ମାସ ଅବସରରେ ଆଜିଠାରୁ କନ୍ୱର୍ ଯାତ୍ରା ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁମାନେ ଗଙ୍ଗାଜଳ ସଂଗ୍ରହ କରିବା ଲାଗି ଉତ୍ତରାଖଣ୍ଡର ହରିଦ୍ୱାର, ଋଷିକେଶ, ନୀଳକଣ୍ଠ ମହାଦେବ ଓ ଗଙ୍ଗୋତ୍ରୀ ଧାମରେ ପହଞ୍ଚବାରେ ଲାଗିଛନ୍ତି। ଚଳିତ ବର୍ଷର ଏହି ଯାତ୍ରା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରାୟ 7 କୋଟି କନ୍ୱାରିଆ ଏଥିଲାଗି ଉତ୍ତରାଖଣ୍ଡରେ ପହଞ୍ଚିଥିବାର ସମ୍ଭାବନା ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ 9 ଜଣ ବସ୍ ଯାତ୍ରୀଙ୍କର ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ମୃତ୍ୟୁ ହୋଇଛି। ସରକାରୀ ମୁଖପାତ୍ରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଝୋବ୍ ଅଞ୍ଚଳ ନିକଟରେ ଯାତ୍ରୀବାହୀ ବସ୍ଗୁଡ଼ିକୁ ସଶସ୍ତ୍ର ଦୁର୍ବୃତ୍ତ ପ୍ରଥମେ ଅଟକାଇ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରିଥିଲେ। ପରେ ନିର୍ଦ୍ଧାରିତ କେତେଜଣ ଯାତ୍ରୀଙ୍କୁ ସେମାନେ ଗୁଳି କରିଥିଲେ ବୋଲି ଜଣାଯାଇଛି। ତେବେ ଏଥିଲାଗି ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ବୋଲି ସରକାରୀ ମୁଖପାତ୍ର କହିଛନ୍ତି। ଲଣ୍ଡନରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନରେ ଗତକାଲିର ସ୍କୋର 251 ରନ୍ରୁ ଆରମ୍ଭ କରି ଇଂଲଣ୍ଡ ଆଜି ପ୍ରଥମ ଇନିଂସରେ 387 ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ 104 ରନ୍ କରିଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 75 ରନ୍ ଦେଇ 5ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ନୀତିଶ କୁମାର ରେଡ୍ଡି ଓ ମହମ୍ମଦ ସିରାଜ 2ଟି ଲେଖାଏଁ ଏବଂ ରବୀନ୍ଦ୍ର ଜାଡେଜା 1ଟି ୱିକେଟ୍ ଅକ୍ତିଆର କରିଛନ୍ତି। ନିଯୁକ୍ତି ମେଳା ମାଧ୍ୟମରେ ଆସନ୍ତାକାଲି 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଜ୍ଞାନକୌଶଳ ସହାୟତାରେ ଅପରେସନ୍ ସିନ୍ଦୁରକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ଭାରତ, କହିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ଆତ୍ମସମର୍ପଣ କଲେ 22 ଜଣ ମାଓବାଦୀ। ଏବଂ ଲଣ୍ଡନ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ ବିପକ୍ଷରେ 387 ରନ୍ରେ ଅଲ୍ଆଉଟ୍ ହେଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।